ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 25 ତାରିଖ ରବିବାର ଦିନ ମହାରାଷ୍ଟ୍ରର ଜଲଗାଓଁନୁ ଲଖପତି ଦିଦିମାନଙ୍କ ସାଙ୍ଗେ କଥାବାର୍ତ୍ତା କରିବେ। ଇତାର ସହିତ 11 ଲକ୍ଷ ନୂଆ ଲଖପତି ଦିଦିଙ୍କୁ ସାର୍ଟିଫିକେଟ୍ ଦେବେ ବୋଲି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ, କୃଷି ଆଉ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍। ନୂଆଦିଲ୍ଲୀନୁ ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଚୌହାନ କହିଛନ୍ ଯେ ଏହି କାର୍ଯ୍ୟକ୍ରମଟି ପ୍ରଧାନମନ୍ତ୍ରୀ 5,000 କୋଟି ଟଙ୍କାର ବ୍ୟାଙ୍କ ଋଣ ବିଲ୍ ମଞ୍ଜୁର କରିବେ, ଯେଉଁଥିଲାଗି 25,08,000 ସଭ୍ୟ ଆଉ 2,35,400 ସ୍ୱୟଂସହାୟକ ଗୋଷ୍ଠୀ ଲାଭ ପାଇବେ। 34 ରାଜ୍ୟ ଆଉ କେନ୍ଦ୍ରଶାସିତ ପ୍ରଦେଶର ପାଖାପାଖି 30,000 ଜାଗାନୁ ପ୍ରଧାନମନ୍ତ୍ରୀ ଆଭାସୀ ଜରିଏ ଏହି କାର୍ଯ୍ୟକ୍ରମଟି ଯୋଡ଼ି ହେବେ। ଏଥି ଓଡ଼ିଶାର 97,200 ଲଖପତି ଦିଦିଙ୍କୁ ପ୍ରମାଣପତ୍ର ମିଳିବା ବୋଲି ଶ୍ରୀ ଚୌହାନ କହିଛନ୍। ଭୁବନେଶ୍ୱରର ରାଜ୍ୟ କ୍ୟାବିନେଟ୍ର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକଟି କେତେଟା ଗୁରୁତ୍ୱପୂର୍ଣ୍ଣ ନିଷ୍ପଭି ନିଆଯାଇଛି। ବିଧାନସଭା ଚାଲିଥିବାରୁ କ୍ୟାବିନେଟ୍ ନିଆଯାଇଥିବା ନିଷ୍ପଭି ଗୃହନୁ ସୂଚନା ଦିଆଯିବା। 2024-25 ଆର୍ଥିକ ବର୍ଷରେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ବଢ଼ାବା ଲାଗି ସରକାରଙ୍କର କେନ୍ସି ପ୍ରସ୍ତାବ ନାଇନ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ବିଧାନସଭାନୁ ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍ ଯେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି 1997-98 ବର୍ଷରୁ 5,00,000 ଟଙ୍କାନୁ ମୂଲ ହୋଇଥିଲା ଆଉ 2020-21 ଆର୍ଥିକ ବର୍ଷନୁ ଇଟା 3 କୋଟି ଟଙ୍କାକେ ବଢ଼ାଯାଇଛି। ରାଜ୍ୟ ଭୂ ବନ୍ଦୋବସ୍ତ କରବାର୍ ଲାଗି ଓଡ଼ିଶା ସ୍ୱେଶାଲ ସର୍ଭେ ଆଣ୍ଡ ସେଟଲମେଣ୍ଟ ଆକ୍ଟ ଆଣ୍ଡ ରୁଲ୍ସ 2012 ଅନୁସାରେ ଭିନ୍ ଭିନ୍ ଜିଲ୍ଲାନୁ ହାଇଟେକ୍ ସର୍ଭେ କରାଯାଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ବିଧାନସଭାନୁ ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ଶ୍ରୀ ପୂଜାରୀ କହିଛନ୍ ଯେ ପହିଲା କ୍ଷେପେ ସମ୍ଭଲପୁର, ସୁବର୍ଣ୍ଣପୁର, ଦେବଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କେନ୍ଦୁଝର, ଗଞ୍ଜାମ, ଖୋର୍ଦ୍ଧା ଆର୍ କଟକ ଜିଲ୍ଲାନୁ କରାଯାଇଛି। ଆର କ୍ଷେପେ ବାକି ଜିଲ୍ଲାମାନଙ୍କୁ ଏହି ହାଇଟେକ୍ ସର୍ଭେ କରାଯିବାର ପ୍ରସ୍ତାବ ରହିଛି। ରାଜ୍ୟ ନୂଆ ଜଳନୀତି ପ୍ରବର୍ତ୍ତନ କରିବା ଲାଗି ପଦକ୍ଷେପ ନିଆଯାଉଛେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ବିଧାନସଭାନୁ ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍ ଯେ ତୃତୀୟ ସ୍ପାଇରାଲ ସର୍ବେକ୍ଷଣ ଅନୁସାରେ ପାଖାପାଖି 53.47% ପାଣି ସମୁଦ୍ରକୁ ବୋହିଯାଉଛି। ଜେନ୍ଜେନ୍ ନଦୀନୁ ଆନ୍ତଃରାଜ୍ୟ ଜଳ ବିବାଦର ସମାଧାନଟି ଡେରି ଲାଗି ଭିନ୍ ଭିନ୍ ପ୍ରକଳ୍ପ କାମ ବାଧାପ୍ରାପ୍ତ ହୋଇକରି ବର୍ଷାଦିନେ ବ୍ୟବହାରଯୋଗ୍ୟ ନଦୀର ପାଣି ସମୁଦ୍ରକୁ ପଲଉଛି। ପାଣିର ସୁପରିଚାଳନା ଲାଗି 35 ବନ୍ଦ, 27 ବ୍ୟାରେଜ୍ ଆର୍ 42 ଇନ୍ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଚର ପ୍ରକଳ୍ପ କରାଯିବା ଲାଗି ଯୋଜନା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ପୁରୀ ଶ୍ରୀମନ୍ଦିର ବାହାର ଆଉ ଭିତର ରତ୍ନଭଣ୍ଡାର ନଥିବାର ସବୁ ଖାଲି ଆଲମିରା ଆର୍ ସିନ୍ଦୁକମାନଙ୍କୁ ଆଜି ବାହାର କରାଯାଇକରି ନୀଳାଦ୍ରି ବିହାର ମ୍ୟୁଜିୟମ୍ ପାଖର ଗୋଟିଏ ଘରେ ସୁରକ୍ଷିତ ରଖାଯିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫ ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କର ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଏହି କାମ ହେବା ହେତି ଶ୍ରୀଜୀଉଙ୍କର ନୀତିକାନ୍ତି ଆଉ ସେବା ପୂଜାତି ଯେନ୍ତା କିଛି ଅସୁବିଧା ନା ହେବା ସେଥିଲାଗି ଖାସ୍ ନୀତି ନିର୍ଘଣ୍ଟ ତିଆରି କରାଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫ କୁହାଯାଇଛି। ଆଜି ଜାତୀୟ ମହାକାଶ ଦିବସ। 2023 ଅଗଷ୍ଟ 23 ଦିନ ଚନ୍ଦ୍ରଯାନ 3 ମହାକାଶ ଅଭିଯାନ ଜରିଏ ଲ୍ୟାଣ୍ଡର ବିକ୍ରମ ସଫଳତାର ସହିତ ଚନ୍ଦ୍ରପୃଷ୍ଠକେ ପହଞ୍ଚିଥିଲା। ଏହି ଦିନକେ ମନେ ରଖବାର ଲାଗି ଜାତୀୟ ମହାକାଶ ଦିବସ ପାଳିତ ହେଉଛି। ଏହି ବର୍ଷର ପହିଲା କରି ଏହି ଦିବସ ପାଳନ କରାଯାଉଛି। ଏହି ବର୍ଷର ବାର୍ତ୍ତା ରହିଛି ଚନ୍ଦ୍ରକେ ଛୁଇଁବାର ସହିତ ଜୀବନକେ ଛୁଇଁବା, ଭାରତର ଅନ୍ତରୀକ୍ଷ ବୀରଗାଥା। ସମ୍ଭଲପୁର ସହର ଅଇଁଠାପାଲି ପାଖର 33 କେଭି ଫିଡର ଲାଇନ୍ର ଦେଖରେଖ କାମ ଲାଗି ଆଇବାକାଲି ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବା। ସମ୍ଭଲପୁର ସହର ଅଇଁଠାପାଲି, କାଏଁସିର, ଭାଲୁପାଲି, ବୁଢ଼ାରଜା, ପ୍ରଧାନପଡ଼ା, ଅନୁଗୁଲିଆପଡ଼ା, ଏସ୍ଆର୍ଆଇଟି କଲୋନୀ, ଜଗନ୍ନାଥ କଲୋନୀ, ଫାଟକ, ଚେରୁଆପଡ଼ା, ବଲବସପୁର, ସମଲେ ମନ୍ଦିର ଏରିଆ, ପଟ୍ଟନାୟକପଡ଼ା, ଲେବର କଲୋନୀ, ମୁଦିପଡ଼ା, ରେଲୱେ କଲୋନୀ, ବଡ଼ବଜାର, ବଙ୍ଗାଳୀପଡ଼ା, ଲକ୍ଷ୍ମୀଡୁଙ୍ଗରି, ଦୁର୍ଗାପାଲି, ସହଯୋଗନଗର, ରେମେଡ୍, ବରେଇପାଲି ଆର୍ କ୍ଷେତ୍ରାଜପୁର ଆର୍ ଆଖରପାଖର ଇଲାକାନ ଆଇବାକାଲି ସକାଳ 8 ବଜୁ ଦିନର 2 ବଜେ ତକ ପାୱାର କଟ୍ ହେବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 25 ତାରିଖ ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏଟା ତାଙ୍କର 113 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ନରେନ୍ଦ୍ର ମୋଦି ଆପ୍ କି ମାଇ ଗଭ୍ ଓପନ୍ ଫୋରମ୍ଟି ପ୍ରଧାନମନ୍ତ୍ରୀ ଲୁକର୍ଠାନୁ ଆଇବା 23 ତାରିଖ ତକ ମତାମତ ଆହ୍ୱାନ କରିଛନ୍। ଇତାର ଛଡ଼ା ମାହାଲିଆ ଫୋନ୍ ନମ୍ଘର 1800-1178-00 ଡାଏଲ କରିକରି ସେମାନେ ସେମାନଙ୍କର ସନ୍ଦେଶ ହିନ୍ଦୀ କି ଇଂରାଜୀଥି ରେକର୍ଡ କରିପାରିବେ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍, ଡିଡି ନ୍ୟୁଜ୍ ଆର୍ ପିଏମ୍ଓ ଅଫିସର ୟୁଟ୍ୟୁବ୍ ଚ୍ୟାନେଲ୍ଥି ବିଲ୍ ଶୁଣାଯାଇପାରବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣରୁ ଆଞ୍ଚଳିକ ଭାଷାଥି ଏତାର ପ୍ରସାରଣ କରାଯିବା। ରାଜ୍ୟ ଆଇବା 5 ଦିନ ତକ ଲଗାତାର ବର୍ଷା ହେବା। ଉପକୂଳ ସହିତ ପଶ୍ଚିମ ଓଡ଼ିଶାର କେତେଟି ଜାଗାନୁ ଜବର ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାରକେ ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଏଛେନ୍ ଦକ୍ଷିଣ ବାଂଲାଦେଶ ଆର୍ ସେନ ଲାଗି କରିଥିବାର ଇଲାକାନ ଲଘୁଚାପ ସକ୍ରିୟ ରହିଛି। ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।